ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଆଉ ଚାରିଦିନ ବାକି ରହିଲା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ ଜାରି। ସମଗ୍ର ବିଶ୍ୱ ଭାରତରେ ବାଣିଜ୍ୟିକ କାରବାର ବୃଦ୍ଧି କରିବାକୁ ଆଗଭର ହେଉଛି, କହିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଆୟୁଷ ହସ୍କିଟାଲଗୁଡ଼ିକରେ ରୋଗୀଙ୍କୁ ବୀମା ସୁବିଧା ପ୍ରଦାନ ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ ହେବ ବୈଠକ। ସାମୁଦ୍ରିକ ଝଡ଼ ରେମାଲ ଗତ ରାତିରେ ସ୍ପର୍ଶ କଲା ସ୍ଥଳଭାଗ। ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ର ତ୍ୱରିତ ପଦକ୍ଷେପ ଏବଂ 2024 ଆଇପିଏଲ୍ ଚାମ୍ପିୟନ୍ ହେଲା କୋଲକାତା ନାଇଟ୍ ରାଇଡର୍ସ। ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଗ୍ରହଣ ଆସନ୍ତା ମାସ ପହିଲାରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଆଉ ଚାରିଦିନ ବାକି ଥିବାବେଳେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପର୍ଯ୍ୟାୟରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଲୋକସଭା ଆସନ ଲାଗି 904 ଜଣ ପ୍ରାର୍ଥୀ ସେମାନଙ୍କର ରାଜନୈତିକ ଭବିଷ୍ୟତ ପରୀକ୍ଷା କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଗତକାଲି ବିହାରର 2 ନିର୍ବାଚନ ର୍ୟାଲିରେ ସମ୍ବୋଧନ କରିଥିଲେ। ଜୋହାନାବାଦଠାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି ସେ କହିଥିଲେ, ଆର୍ଜେଡି ଏବଂ କଂଗ୍ରେସ ମିଳିତ ଭାବେ ଦୁର୍ନୀତିରେ ସଂଶ୍ଳିଷ୍ଟ ଏବଂ ରାଜ୍ୟବାସୀଙ୍କ ପାଇଁ କୌଣସି ପ୍ରକାର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିନାହାନ୍ତି। ସେହିଭଳି ଆରହା ଏବଂ ନାଲନ୍ଦା ସଂସଦୀୟ କ୍ଷେତ୍ର ଅଞ୍ଚଳରେ ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ସେ ପ୍ରଚାର କରିଥିଲେ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କୈମୁର ଓ ଦାଉଦନଗରଠାରେ 2 ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେ କହିଥିଲେ, ଆନ୍ତରିକ ସୁରକ୍ଷା ଏବଂ ଅନ୍ୟାନ୍ୟ ଦେଶ ସହ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ କେନ୍ଦ୍ରରେ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏଭଳି ସରକାର ସମ୍ଭବ ବୋଲି ସେ କହିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କୈମୁର ଜିଲ୍ଲା ଅନ୍ତର୍ଗତ ମୋହନିଆଠାରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇଥିଲେ। କଂଗ୍ରେସ ସରକାର ଅମଳରେ ଦେଶରେ କାର୍ଯ୍ୟକାରୀ ହୋଇଥିବା କେତେକ କଲ୍ୟାଣମୂଳକ ଯୋଜନା ଉପରେ ସେ ଅବସରରେ ଆଲୋକପାତ କରିଥିଲେ। ଶ୍ରୀ ଖଡ୍ଗେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପାଟନାଠାରେ ଏକ ନିର୍ବାଚନୀ ର୍ୟାଲିରେ ଯୋଗ ଦେଇଥିଲେ। ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ବକ୍ସର ନାଳନ୍ଦା କାରାକଟ ଏବଂ ପାଟଳୀପୁତ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 2 ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହି ର୍ୟାଲିଗୁଡ଼ିକରେ ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ଏନ୍ଡିଏ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ଭାରତର ବୈଦେଶିକ ନୀତିର ସଫଳତା ଦେଶର ଆଭ୍ୟନ୍ତରୀଣ ନୀତିକୁ ପ୍ରଦର୍ଶିତ କରୁଛି। ଭାରତ ଆଜି ବିଶ୍ୱର ଦ୍ରୁତତମ ବିକଶିତ ଅର୍ଥନୀତିରେ ପରିଣତ ହୋଇଛି। ସମଗ୍ର ବିଶ୍ୱ ଭାରତରେ ସେମାନଙ୍କର ବାଣିଜ୍ୟିକ କାର୍ଯ୍ୟକ୍ରମ କରିବାକୁ ଆଗଭର ହୋଇଛନ୍ତି। ବାରାଣାସୀର ବନାରସ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଭାରତରେ ବିଶ୍ୱର ସର୍ବାଧିକ ବିକାଶ ଦର 7% ରହିଛି। ଆଜି ଭାରତରେ ମିଳିତ ଉଦ୍ୟମରେ ଶିଳ୍ପାନୁଷ୍ଠାନ ଗଢ଼ିବାକୁ ଅନେକ ଦେଶ ଇଚ୍ଛା ପ୍ରକାଶ କରୁଛନ୍ତି। ଭାରତର ବାଣିଜ୍ୟ ରପ୍ତାନୀ କାର୍ଯ୍ୟରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ବିକାଶ ଦର ବଢ଼ିବା ସହିତ ମୁଦ୍ରାସ୍କୀତି ହାର ହ୍ରାସ ପାଇଛି। ଦେଶର ବୈଦେଶିକ ନୀତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଅତୀତରେ କୌଣସି ନିଷ୍ପଭି ନେବାରେ ସରକାର ଆତ୍ମବିଶ୍ୱାସ ପ୍ରଦର୍ଶନ କରୁନଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୈଦେଶିକ ନୀତିରେ ଭାରତର ଆତ୍ମବିଶ୍ୱାସ ବଢ଼ିଛି। ଅତୀତରେ ସରକାର ଅନ୍ୟ ଦେଶମାନଙ୍କ ସହିତ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିବାବେଳେ ଆଜି ଭାରତ ପଡ଼ୋଶୀ ଦେଶ ସମେତ ଆମେରିକା ଓ ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିପାରିଛି। ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନଠାରେ ଆଜି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବୀମା କମ୍ପାନୀ ଏବଂ ଆୟୁଷ ହସ୍କିଟାଲଗୁଡ଼ିକର ମୁଖ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁଲଭ ଦରରେ ସାଧାରଣ ଜନତାଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ବୈଠକର ଆୟୋଜନ କରାଯାଇଛି। ଆୟୁଷ ହସ୍କିଟାଲଗୁଡ଼ିକରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ବୀମା ସୁବିଧା ପ୍ରଦାନ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ହସ୍କିଟାଲଗୁଡ଼ିକର ଅବଦାନ ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ କହିଛି। ଆନ୍ତର୍ଜାତିକ ନକଲି ଟେଲିଫୋନ୍ କଲକୁ ରୋକିବା ପାଇଁ ସରକାର ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୂରସଞ୍ଚାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ନକଲି କଲ୍ଗୁଡ଼ିକ ସ୍ପୁଫିଂ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତୀୟମାନଙ୍କ ପାଖକୁ ଆସୁଛି। ଭାରତୀୟ ମୋବାଇଲ୍ ନମ୍ଘର ବ୍ୟବହାର କରି ଏଭଳି କଲ୍ ଆସୁଥିବାରୁ ଜନସାଧାରଣ ଠକେଇରେ ପଡୁଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଟେଲିକମ୍ ବିଭାଗ ସହ ମିଳିତ ଭାବେ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏହି ନକଲି କଲ୍ଗୁଡ଼ିକୁ ଚିହ୍ନଟ କରିବା ସହ ଏହାକୁ ରୋକିବା ଲାଗି ପଦକ୍ଷେପ ନେବେ। ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ଲ୍ୟାଣ୍ଡଲାଇନ୍ ନମ୍ଘର ଉପଯୋଗ କରି ଆସୁଥିବା ଏହି ନକଲି କଲ୍ଗୁଡ଼ିକୁ ପୂର୍ବରୁ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ବନ୍ଦ କରିସାରିଛନ୍ତି। ସାମୁଦ୍ରିକ ଝଡ଼ ରେମାଲ୍ ଗତକାଲି ରାତି 10:30ରୁ 12:30 ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା। ପଶ୍ଚିମବଙ୍ଗର ଆଲିପୁର ଆଞ୍ଚଳିକ ସାମୁଦ୍ରିକ ବାତ୍ୟା ସତର୍କତା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକ୍ରିୟା ପ୍ରାୟ 2 ଘଣ୍ଟା ଧରି ଚାଲିବା ପରେ ବାତ୍ୟା ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା। ରେମାଲ୍ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଓ ବାଂଲାଦେଶର ଖେପୁପାରା ମଧ୍ୟରେ ସ୍ଥଳଭାଗ ଛୁଇଁଲା ବେଳକୁ ଏହାର ଗତି ଘଣ୍ଟା ପ୍ରତି 110-120 କିଲୋମିଟର ମଧ୍ୟରେ ଥିଲା। ଏହାର ପ୍ରଭାବରେ କୋଲକାତା ସମେତ ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ହେବାରୁ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି। ଗତକାଲି ରାତିରେ ବର୍ଷାର ପରିମାଣ ଅଧିକ ହୋଇଥିବାରୁ ଅନେକଗୁଡ଼ିଏ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଅଧିକାଂଶ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ କୋଲକାତା ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରୁ ଜଳ ନିଷ୍କାସନ କରାଯାଉଛି। ଏ ବାତ୍ୟାରେ ବିବିବାଗାନ ଅଞ୍ଚଳରେ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ସେଠାରେ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମବଙ୍ଗର ରେମାଲ୍ ସାମୁଦ୍ରିକ ଝଡ଼ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ସହାୟତା କରିବା ପାଇଁ ଏନ୍ଡିଆର୍ଏଫ୍ର 14 ଦଳ ମୁତୟନ ହୋଇଛନ୍ତି। ଏହାଛଡ଼ା ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଉଦ୍ଧାରକାରୀ ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଏନ୍ଡିଆର୍ଏଫ୍ ପକ୍ଷରୁ କୁହାଯାଇଛି ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରଖାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦେଶର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ସଂସ୍ଥା ଓ ବିଭାଗଗୁଡ଼ିକୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟାହ୍ନରେ ଅଧିକ ତାପମାତ୍ରା ଯୋଗୁଁ କାର୍ଯ୍ୟାଳୟ ବାହାରେ କାର୍ଯ୍ୟ ନ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛି। ଇତିମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଗତକାଲି ଉତ୍ତର ଭାରତର ଅଧିକାଂଶ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି। ଆଜି ଦିଲ୍ଲୀରେ ତାପମାତ୍ରା 43-47 ଡିଗ୍ରୀ ମଧ୍ୟରେ ରହିବା ନେଇ ବିଭାଗ ପୂର୍ବାନୁମାନ କରିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ସିଧାସଳଖ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମର ଶୀର୍ଷକ ରହିଛି ବର୍ଷା ଜଳ ସଂରକ୍ଷଣ। ଏଥିରେ ଜାତୀୟ ଗଙ୍ଗା ସଫେଇ ମିଶନର ପୂର୍ବତନ ମହାନିର୍ଦ୍ଦେଶକ ଜି ଅଶୋକ କୁମାର ଏବଂ ଜାତୀୟ ଜଳ ମିଶନର ମିଶନ ନିର୍ଦ୍ଦେଶକ ଅର୍ଚ୍ଚନା ବର୍ମା ବିଶେଷଜ୍ଞ ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତା ଟେଲିଫୋନ୍ ମାଧ୍ୟମରେ ସିଧାସଳଖ ବିଶେଷଜ୍ଞମାନଙ୍କୁ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଟେଲିଫୋନ୍ ନମ୍ଘରଗୁଡ଼ିକ ହେଉଛି 011-2342-1050 ଏବଂ 011-2331-4444। ହ୍ୱାଟ୍ସଆପ୍ ନମ୍ଘର 92890-940-44 ମାଧ୍ୟମରେ ମଧ୍ୟ ମେସେଜ୍ କରିପାରିବେ। ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ସେହିପରି newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। କୋଲକାତା ନାଇଟ୍ ରାଇଡର୍ସ 2024 ଆଇପିଏଲ୍ ଚାମ୍ପିୟନ୍ ହୋଇଛି। ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ କୋଲକାତା ଦଳ ସନ୍ରାଇଜର୍ସ ହାଇଦ୍ରାବାଦକୁ 8 ୱିକେଟ୍ରେ ହରାଇ ଚାମ୍ପିୟନ୍ ହୋଇଛି। ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ତେବେ ଦଳ 18 ଓଭର 3 ବଲ୍ ଖେଳି ମାତ୍ର 13 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ ସର୍ବାଧିକ 24 ରନ୍ କରିଥିଲେ। କୋଲକାତାର ଆଣ୍ଡ୍ରେ ରସେଲ୍ 3 ୱିକେଟ୍ ନେଇଥିଲେ। 114 ରନ୍ର ବିଜୟ ଲକ୍ଷ୍ୟକୁ କୋଲକାତା ଦଳ 2 ୱିକେଟ୍ ହରାଇ ମାତ୍ର 10 ଓଭର 3 ବଲ୍ରେ ହାସଲ କରିନେଇଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ଅପରାଜିତ 52 ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ରେ ମିଚେଲ୍ ଷ୍ଟାର୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ମାଲେସିଆରେ ଅନୁଷ୍ଠିତ ମାଷ୍ଟର୍ ସୁପର 500 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ପିଭି ସିନ୍ଧୁ ରନର୍ସ ଅପ୍ ହୋଇଛନ୍ତି। ଗତକାଲି ମହିଳା ଏକକ ଫାଇନାଲ୍ରେ ସିନ୍ଧୁ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ତଥା ବିଶ୍ୱର 7 ମାନ୍ୟତାପ୍ରାପ୍ତ ଖେଳାଳି ଚୀନ୍ର ୱାଙ୍ଗ୍ ଝି ଇଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଆଉ 4 ଦିନ ବାକି ରହିଲା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ ଜାରି। ସମଗ୍ର ବିଶ୍ୱ ଭାରତରେ ବାଣିଜ୍ୟିକ କାରବାର ବୃଦ୍ଧି କରିବାକୁ ଆଗଭର ହେଉଛି, କହିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଆୟୁଷ ହସ୍କିଟାଲ୍ଗୁଡ଼ିକରେ ରୋଗୀଙ୍କୁ ବୀମା ସୁବିଧା ପ୍ରଦାନ ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ ହେବ ବୈଠକ। ସାମୁଦ୍ରିକ ଝଡ଼ ରେମାଲ୍ ଗତ ରାତିରେ ସ୍ପର୍ଶ କଲା ସ୍ଥଳଭାଗ। ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ର ତ୍ୱରିତ ପଦକ୍ଷେପ ଏବଂ 2024 ଆଇପିଏଲ୍ ଚାମ୍ପିୟନ୍ ହେଲା କୋଲକାତା ନାଇଟ୍ ରାଇଡର୍ସ।